ମହାପାତ୍ର ନୀଳମଣି ସାହୁଙ୍କର ଗଳ୍ପ ଲୀଳାନିଧି ବାବୁ ଓ ଗୋଟିଏ ନାରୀର ତୃତୀୟ ତଥା ଶେଷ ଭାଗ। ଅବଶେଷରେ ମେଲ୍ ଆସିଲା। ସେଦିନ ଭୀଷଣ ଭିଡ଼, ଟ୍ରେନ୍ରେ ଜାଗା ପାଇବା ମୁସ୍କିଲ। ଲୀଳାନିଧି ବାବୁ ଖୁବ୍ ତତ୍ପର ହୋଇଉଠିଲେ। କୁଲି ଉପରେ ଅନୁଚିତ ବୋଝ ଲଦି ଦେଇ ନିଜେ ଗୋଟିଏ ଛୁଆକୁ କାଖେଇଲେ ଓ କାନ୍ଧ ଉପରେ ସୁନ୍ଦରୀଙ୍କର ବିଛଣା ଓ ସୁଟକେଶଟି ଧରି ଟ୍ରେନ୍ର ଏ ମୁଣ୍ଡ ସେ ମୁଣ୍ଡ ଅଣନିଶ୍ୱାସୀ ହୋଇ ଧାଇଁଲେ। କେଉଁଠାରେ ଜାଗା ନାହିଁ, ସବୁ ଦୁଆର ବନ୍ଦ। ଅବଶେଷରେ ଲୀଳାନିଧି ବାବୁ ଗୋଟାଏ କମରା ଭିତରକୁ ବଳାତ୍କାରରେ ପଶିଗଲେ। ସେତେବେଳେ ସେ ଟ୍ରେନ୍ରେ ରିଜର୍ଭେସନ୍ ନଥିଲା। କମରା ଭିତରେ ବିଛଣା ଓ ସୁଟକେଶଟି ପକାଇ ଦେଇ ସେ ଭଦ୍ର ମହିଳାଙ୍କ ହାତ ଧରି ଉପରକୁ ଟେକି ଆଣିଲେ। ପଛେ ପଛେ କୁଲି ମଧ୍ୟ ପଶିଗଲା। ଡବା ଭିତରୁ ସମ୍ମିଳିତ କଣ୍ଠରେ ନାନାଦି ଚିତ୍କାର ଶୁଭିଲା, ନାନା ଭାଷାରେ ନିବାରଣାତ୍ମକ ଧ୍ୱନିମାନ ଶୁଭିଲା। ରିଜର୍ଭ ରିଜର୍ଭ, ହେ ହଟ ଯାଅ ପଡ଼ା, ୟୁଡ଼େ ସ୍ଥଳାଇଲେ, ଏଖାନ ଜାଗା ନାହିଁ, ଜାନ ଜାନ। ସପ୍ତରଥୀ ଅଭିମନ୍ୟୁଙ୍କୁ ଆକ୍ରମଣ କଲା ଭଳି ସମସ୍ତେ ଲୀଳାନିଧି ବାବୁଙ୍କ ଉପରୁ ବାକ୍ୟସର ବର୍ଷଣ କଲେ। ରିଜର୍ଭ ରିଜର୍ଭ, ହଟ ଯାଅ ଉତର ଯାଅ ଶବ୍ଦରେ କୋଠରୀଟି କମ୍ପି ଉଠିଲା। ଲୀଳାନିଧି ବାବୁ ମଧ୍ୟ ହଟିବାର ଲୋକ ନୁହନ୍ତି, ତାଙ୍କର ବଡ଼ ଭାଇ ରେଳବାଇରେ TTI କାମ କରନ୍ତି। ତାଙ୍କୁ ଟ୍ରେନ୍ର ସବୁ କୌଶଳ ଜଣା ଅଛି। ତା ଛଡ଼ା ତାଙ୍କ ପାଖରେ ଅଛି ଗୋଟିଏ ଅନିନ୍ଦ୍ୟ ସୁନ୍ଦରୀ ନାରୀ। ଏ ସ୍ଥଳରେ ଯେକୌଣସି ପୁରୁଷର ଅବଦମିତ ପୌରୁଷ ଶତସିଂହ ପରାକ୍ରମରେ ଜାଗି ଉଠିବ। ଲଗେଜ ସବୁ ବାଟରୁ ଘୁଞ୍ଚାଇ ଦେଇ ରଖିସାରି ଲୀଳାନିଧି ବାବୁ ସାର୍ଟ ହାତ ଉପରକୁ ଟିକି ନିଜର ମାଂସପେଶୀ ଉପରେ 2-4 ଥର ଚପେଟାଘାତ କରି ତାକୁ ଫୁଲାଇଲେ। ତାପରେ 2 ଆଖିରୁ ଦର୍ପିତ ରୋଷପୂର୍ଣ୍ଣ ଚାହାଣି ହାଣି ହାଣି ସିଂହନାଦ କଲେ, ସାଡ଼ାପ ହାମାରା ଭି ରିଜର୍ଭ। ତାପରେ ଲୀଳାନିଧି ବାବୁ ସବୁ ଜିନିଷପତ୍ର ନିଜେ ଶୂନ୍ୟରେ ଟେକି ନେଇ ଉପର ରାକ୍ ଓ ତଳେ ଥାକ ମାରି ରଖିଦେଲେ। ସେ କମରା ଭିତରେ ଲଢୁଆ ଷଣ୍ଢ ଭଳି ଉନ୍ମତ୍ତ ହୋଇ ଚାରିଆଡ଼କୁ ଖେଦି ଯାଉଥାନ୍ତି ଏବଂ କାହାର ବା ପାଦକୁ ଠେଲା ଦେଇ ଗର୍ଜନ କରୁଥାନ୍ତି, ହଟୋ ହଟ ଯାଓ ଭାଗୋ ଇହାଁ ସେ, ଆରେ ସବୁର କରୋ, ଓ ସୋନେ ବାଲେ ଉଠୋ ଉଠୋ, ହାଏ ଜରା ସମ୍ଭାଲ କେ, ନାହିଁ ନାହିଁ ଆପ ଘୁଞ୍ଚାଇଏ, ଆରେ ୟେ ତ 5 ଆଦମୀ କେ ଲିଏ, ଆପ 3 ଆଦମୀ କେସେ ଇତନା ବଡ଼ା ସିଟ ମେ ବୈଠ ରହେ ହୋ, ଆରେ ଉଠ ଯାଓ, କ୍ୟା ପ୍ୟାଙ୍କ ପ୍ୟାଙ୍କ କରତେ ହୋ, ଆରେ ହେ ସୋନେ ବାଲେ କ୍ୟା ତୁମ ଆଦମୀ ହୋ ୟା ଜାନୁଆର, ଔରତ ଆଦମୀ ଖଡ଼ା ହୋତି ହେ ଅର୍ ତୁମ ଜାନୁଆର କେ ମାଫିକ 4 କାତ ଲମ୍ବା କର ସୋ ରହତା ହେ, ଆରେ ଘୁଞ୍ଚାଓ। ପ୍ରକୃତରେ ଉନ୍ମତ୍ତ ଷଣ୍ଢ ଭଳି ଲୀଳାନିଧି ବାବୁ ସେ କମରାଟା ଯାକ ଖେଦି ଯାଉଥିଲେ। ଯାହାକୁ ମନ ତାକୁ ଭୁସି ଦେଉଥିଲେ, ଖୁରି ଖାଉଥିଲେ ଆଉ ହେଣ୍ଟାଳ ଛାଡ଼ୁଥିଲେ। ତାଙ୍କର ଏଇ ବଳପସା ଷଣ୍ଢ ପଣିଆରେ ସବୁ ଲୋକ ତ୍ରସ୍ତ ହୋଇପଡ଼ିଲେ ଓ ତାଙ୍କ ପଛରେ ଆପଣା ତେଜରେ ଜଳୁଥିବା ସେଇ ସୁନ୍ଦରୀ ନାରୀ ରତ୍ନଟିର ଆଲୋକରେ ସମଗ୍ର କମରା ଆଲୋକ ମହଳନ ପଡ଼ିଗଲା। କାହା ପାଟିରୁ ଆଉ କଥା ବାହାରିଲା ନାହିଁ। ଲୀଳାନିଧି ବାବୁଙ୍କର ଏଇ ଡନ୍ କ୍ୱିକ୍ସୋଟିଓ କାଣ୍ଡ କାରଖାନା ସଙ୍ଗେ ସତକୁ ସତ ପୃଥିବୀର ଶ୍ରେଷ୍ଠ ସୁନ୍ଦରୀ ନାରୀଟିର ସମର୍ଥନ ରହିଛି ବୋଲି ବୁଝିପାରି ସେମାନଙ୍କ ମନରେ ଏକ ଆକସ୍ମିକ ଶ୍ରଦ୍ଧା ଓ ସମ୍ଭ୍ରମ ଜାତ ହେଲା। ଜଣେ ଭଦ୍ରଲୋକ ଝରକା ପାଖ ସିଟ୍ଟାଏ ଛାଡ଼ିଦେଇ ଆଉ ଜଣଙ୍କ ପାଖେ ଯାଇ ବସିଲେ। ସେଇ ସିଟ୍ଟି ଭଦ୍ର ମହିଳାଙ୍କୁ ଛାଡ଼ିଦେଇ ଲୀଳାନିଧି ବାବୁ ସେଇ ରୋଗିଣା ସାନ ପିଲାଟିକୁ ଛାତିରେ ଆଉ ଯାଇ ଠିଆ ହୋଇ ରହିଲେ। ଆଉ ଜାଗା ନାହିଁ। ଟ୍ରେନ୍ ଭିତରେ ଯେତେ ଉଦ୍ବେଗଜନକ କୋଳାହଳ ହେଲେ ବି କ୍ରମେ ତାହା ନିରବିତ ହୋଇଯାଏ। ଟ୍ରେନ୍ର ଗତିଶୀଳ ସାମୂହିକ ନିରବଚ୍ଛିନ୍ନ ନାଦ ଭିତରେ ବ୍ୟକ୍ତିଗତ କୋଳାହଳ ସତ୍ତା ହରାଇଥାଏ। କ୍ରମେ ଯାତ୍ରୀମାନେ ଲୀଳାନିଧି ବାବୁ ଇତ୍ୟାଦିଙ୍କ ସମ୍ପର୍କରେ ନିସ୍ପୃହ ହୋଇପଡ଼ିଲେ ଓ ରାତି ଅଧିକ ହେଉଥିବାରୁ ଘୁମାଇବାକୁ ଆରମ୍ଭ କଲେ। ଏପଟେ ଲାଇଟ୍ ସବୁ ଲିଭାଇ ଦିଆଗଲା। ଅଧା ଆଲୁଅ ଅଧା ଛାଇ ବାହାରୁ ଟ୍ରେନ୍ ଭିତରକୁ ପଶି ଆସୁଥିବା ଘୁ ଘୁ ପବନ ବେଶ ଗୋଟେ ଦୋଳାୟମାନ ଅବସ୍ଥା। ଟ୍ରେନ୍ ଚାଲିଥାଏ ଧକ୍ ଧକ୍ ଧକା ଧକ୍ ଛୁକ୍ ଛୁକ୍ ଛକା ଛକ୍, ଚାରିଆଡ଼େ ଶୂନଶାନ। ଭଦ୍ର ମହିଳା ଝରକା ବାଡ଼ ଉପରେ କଣକୁ ଆଉଜି ଶୋଇବାକୁ ଆରମ୍ଭ କଲେଣି। ହଠାତ୍ କାହିଁକି ଜାଣି ଲୀଳାନିଧି ବାବୁ ଖୁବ୍ କ୍ଳାନ୍ତି ଅନୁଭବ କଲେ ଆଉ ସଙ୍ଗେ ସଙ୍ଗେ ଭୀଷଣ ନୈରାଶ୍ୟ ମଧ୍ୟ। ଟ୍ରେନ୍ ସେମ୍ ଚାଲିଥାଏ ଛୁକ୍ ଛୁକ୍ ଛୁକା ଛୁକ୍ 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 ଛୁକା ଛୁକ୍। ହଠାତ୍ ଗୋଟାଏ ପୋଲ ଉପରେ ଟ୍ରେନ୍ଟି ପଡ଼ିଲା। କ'ଣ ଗୋଟାଏ ଭୀଷଣ ନାଦି ଆବର୍ତ୍ତମାନ କୋଳାହଳରେ ଲୀଳାନିଧି ବାବୁ ତରସ୍ତ ହୋଇଉଠିଲେ। କ'ଣ କୁଆଡ଼େ ସବୁ ଯେମିତି ଝଣଝଣେଇ ଉଠିଲା, ସେହି ଶବ୍ଦଟା ଚାଲିଗଲା ପୋଲ ପାରି ହେବା ଯାଏଁ। ଲୀଳାନିଧି ବାବୁଙ୍କ ନୈରାଶ୍ୟ ଆହୁରି ବଢ଼ିଗଲା। ଲୀଳାନିଧି ବାବୁ ଭାବିବାକୁ ଆରମ୍ଭ କଲେ, ପ୍ରକୃତରେ ଏହି 5-6 ଘଣ୍ଟା କାଳ ସେ କଣ କରୁଥିଲେ, କାହା ପଛରେ ଦୌଡ଼ୁଥିଲେ, କୋଉ ଆଶାରେ? ସୁନ୍ଦରୀ ସୁକୁମାରୀ ନାରୀଟିଏ, ତାର ସୁନା ଫ୍ରେମ୍ର ଈଶତ ଛାୟାଚ୍ଛନ୍ନ କାଚ ତଳେ ଦୁଇଟି ଯାଦୁକରୀ ଆଖିର ଝିକ୍ମିକ୍ ଦୁଇଟି ତାରା। ସେ ତାରକା ଦୁଇଟିର ମାୟାରେ ମୋହିତ ହୋଇ ମୂଢ଼ ପ୍ରାୟ ସେ କ'ଣ ଏତେବେଳେ ଯାଏ ଏମିତି ଅବଣାବଣା ଦୌଡ଼ୁଥିଲେ? ତାଙ୍କର ପୌରୁଷ ତାଙ୍କୁ ବା କି ପ୍ରତିଦାନ ଦେଲା ଶେଷରେ? ଏକ ପ୍ରକାର ଅବସାଦଗ୍ରସ୍ତ ଅବଶେଷରେ ଲୀଳାନିଧି ବାବୁ ବିକଳ ହୋଇପଡ଼ିଲେ। ଏହି ନାରୀଟି ବର୍ତ୍ତମାନ ସମ୍ପୂର୍ଣ୍ଣ ନିରାପଦରେ ତାଙ୍କଠାରୁ ଖସିଗଲା। ଗୋଟିଏ ଅପରିଚିତ ପୁରୁଷଠାରୁ ସେ ତାର ସମସ୍ତ ଦାବି ଓ ଆବଶ୍ୟକତା ହାସଲ କରିନେଲା। ଗୋଟାଏ ନିର୍ମାୟା ପୁରୁଷ ତାର ଚିତ୍ତର ଔଦାର୍ଯ୍ୟରେ ତାର ସମସ୍ତ ପୌରୁଷକୁ ଏଇ କେତେ ଘଣ୍ଟା ପାଇଁ ଏଇ ସୁନ୍ଦରୀଟିର ପାଦ ତଳରେ ସମର୍ପଣ କରିଦେଲା। ସେ ତାକୁ ତାଙ୍କର ପୁରୁଷଚିତ୍ତ ନିରାପତ୍ତା ଓ କାୟିକ ସାହାଯ୍ୟ ଦେଇ ଟ୍ରେନ୍ ଭିତରକୁ ନେଇ ଆସିଲେ। ତାଙ୍କର ପ୍ରେମାକୁଳ ମନର ସମସ୍ତ ସ୍ୱରାଗ ବନ୍ଦନା ସେ ନୀରବରେ ଗାଇ ବସିଲେ ତା ଆଗରେ ଏତେବେଳେ ଯାଏ। ମାତ୍ର କ'ଣ ପାଇଲେ ସେ ପ୍ରତିଦାନରେ? କ'ଣ ସେ ଦେଲା ପ୍ରତିଦାନରେ? ତାଙ୍କର ସୌନ୍ଦର୍ଯ୍ୟ ଲିପ୍ସୁ ପ୍ରଣୟକାମୀ ପ୍ରେମମୁଗ୍ଧ ସ୍ତୁତିପରାୟଣ ପୌରୁଷର ସମସ୍ତ ପୂଜା ଅର୍ଘ୍ୟ ଓ ସେବା ଗ୍ରହଣ କରି କେତେ ନିର୍ଲିପ୍ତ ଭାବରେ ନିର୍ବିକାର ଭାବରେ ସେ ତାଙ୍କଠାରୁ ଖସି ଚାଲିଯାଉଛି। ଏଣିକି ତାର ଆଉ କିଛି ଅସୁବିଧା ନାହିଁ। ଏମିତି ସେ ଚାଲିଯିବ ଖଡ଼ଗପୁର ଯାଏ। ସେଠି ପ୍ଲାଟଫର୍ମରେ ତାକୁ ସ୍ୱାଗତ କରିନେବେ ତାର ଭଉଣୀ ଭିଣୋଇ ଓ ଝିଆରୀ ପୁତ୍ରମାନେ। ସେମାନଙ୍କ ସଙ୍ଗେ ନାଚି ନାଚି ଦୋହଲି ଦୋହଲି ହସି ହସି ସେ ଭୁଲିଯିବ ତାଙ୍କୁ ବେଶ ସ୍ୱାଭାବିକ ଭାବରେ, ଯେମିତି ସେ ଭୁଲିଯିବେ ପାରଳାଖେମୁଣ୍ଡିର ବସ୍ କଣ୍ଡକ୍ଟରକୁ, ନୌପଡ଼ାର କୁଲିଟାକୁ, ପଲାସାର ପାନବିଡ଼ି ସିଗରେଟ୍ବାଲାକୁ, ଆଉ ଟ୍ରେନ୍ ଭିତରର ଟିଟିଆଇ ଓ ଗାର୍ଡ ସାହେବଙ୍କ ସଙ୍ଗେ କମରା ଭିତରର ସବୁ ସହଯାତ୍ରୀଙ୍କୁ। ଟ୍ରେନ୍ ସେମିତି ଚାଲିଥାଏ, ଝକ୍ ଝକ୍ ଝକାଝକ୍। ଚାରିପଟେ ମେଞ୍ଚା ମେଞ୍ଚା ଅନ୍ଧାରକୁ ଚକଟି ଚକଟି ଗିଳି ଗିଳି ଟ୍ରେନ୍ଟା ଆଗକୁ ଛୁଟି ଚାଲିଥାଏ। ତେଣେ କମରା ଭିତରେ ଝରକା ପାଖ ସିଟ୍ରେ ବେଶ ଆଉଜି ବସି ନିର୍ଦ୍ୱନ୍ଦ୍ୱରେ ନିଶ୍ଚିନ୍ତରେ ଦୋହଲି ଦୋହଲି ଆଖି ବୁଜି ଟ୍ରେନ୍ରେ ନିରାପଦ ରାତିରେ ବିକଶି ଚାଲିଛି ସେଇ ସୁନ୍ଦରୀ ନାରୀଟି। ଅଥଚ ଲୀଳାନିଧି ବାବୁ ଏଠି ଏମିତି ଠିଆ ହୋଇ ରହିଛନ୍ତି, ହାତ ପତାଇ ଥାଳ ପତାଇ ତାଠାରୁ ପ୍ରତିଦାନ ପାଇବା ଆଶାରେ। ଟିକିଏ ହସ, ଟିକିଏ ଉପକୃତ ଭାବ, ଟିକିଏ ନାରୀସୁଲଭ ମାୟା, ମଧୁର ସ୍ମୃତି ବିଜଡ଼ିତ ଚାହାଣୀ, ଅତିକମ୍ରେ ଏତିକି ତ ଦେଇପାରନ୍ତା ଏଇ ମାୟାବିନୀ ସ୍ୱାର୍ଥ ବିମୁଢ଼ା ଅତି ସୁନ୍ଦରୀ ସ୍ତ୍ରୀ ଲୋକଟା। ଅଥଚ ଏହାଠାରୁ ଆହୁରି ଢେର ଢେର ଅଧିକ ମୂଲ୍ୟର ପ୍ରତିଦାନ ତାଠାରୁ ତାଙ୍କର ଆଶା କରିବା କଥା। ସାଙ୍ଗେ ସାଙ୍ଗେ ଲୀଳାନିଧି ବାବୁଙ୍କର ନିଜ ଉପରେ ଭୟଙ୍କର ଗ୍ଲାନିବୋଧ ଆସିଲା, ଆଉ ଏଇ ଗ୍ଲାନିବୋଧରୁ ଜନ୍ମ ନେଲା ଏକ ପ୍ରକାର ଅଦ୍ଭୁତ କ୍ରୋଧ ଭାବ, ଆଉ ଏଇ କ୍ରୋଧ ଭାବର ପରିଣତି ହେଲା ଗୋଟାଏ ଭୟଙ୍କର ପ୍ରତିଶୋଧ ନେବାର କାମୁକ ବାସନାରେ। ଭିତରେ କିଏ ଯେମିତି ଗର୍ଜନ କରିଉଠିଲା, ତାକୁ ଶେଷ କର, ତାକୁ ଛାଡ଼ି ଦିଅ ନା, ତା ପାଖରେ ହାର ମାନି ଯାଅ ନା, ତାଠାରୁ ଜବରଦସ୍ତି ତୁମର ପାଉଣା ହାସଲ କରିନିଅ, ତାକୁ ଲୁଣ୍ଠନ କର, ତାକୁ ଶେଷ କର। ଟ୍ରେନ୍ର ଯାତ୍ରୀମାନେ ଶୋଇଲେଣି, କେତେକ ଘୁମାଉଛନ୍ତି, ଟ୍ରେନ୍ଟା ମାଡ଼ି ଚାଲିଛି ଆଗକୁ ଆଗକୁ, ଝକ୍ ଝକ୍ ଝକାଝକ୍। ଲୀଳାନିଧି ବାବୁ ଟ୍ରେନ୍ର ଏଇ ଗତି ଶବ୍ଦକୁ କାନେଇଲେ। ଏଇ ଶବ୍ଦ ଭିତରେ ଗୋଟେ ଭୟଙ୍କର ଚାଞ୍ଚଲ୍ୟ ଅଛି, କ୍ଷିପ୍ତତା ଅଛି, ସବୁ କଥାକୁ ଶେଷ କରିଦେବାର ଗୋଟେ ପ୍ରଚଣ୍ଡ ପ୍ରଚୋଦନା ଅଛି। ଏହି ଶବ୍ଦ ହାର ମାନିଯିବାର ଦୟନୀୟ ବିଳାପ ନୁହେଁ, ଏ ଶବ୍ଦ ଜୟ କରିବାର, ଆକ୍ରମଣ କରିବାର, ଲୁଣ୍ଠନ କରିବାର, ଆଉ ସବୁ କଥାକୁ ଶେଷ କରିଦେବାର ମାଡ଼ିଯିବାର ଗର୍ଜନ ଆଉ ତର୍ଜନ। ଲୀଳାନିଧି ବାବୁ ଉନ୍ମତ୍ତ ପ୍ରାୟ ସୁନ୍ଦରୀଟି ପାଖକୁ ମାଡ଼ି ଚାଲିଲେ। ସୁନ୍ଦରୀଟିର କ୍ଳାନ୍ତ ତନ୍ଦ୍ରାସକ୍ତ ଆଖି ମୁହୂର୍ତ୍ତକେ ଚକିତ ହୋଇଉଠିଲା। ତାଙ୍କର ଈଶତ ଛାୟାଚ୍ଛନ୍ନ ଚଷମା କାଚ ତଳୁ ସେଇ ଝିକ୍ମିକ୍ ତାରା ଦୁଇଟି ସତର୍କ ହୋଇଉଠିଲେ। ସେ ସ୍ଥିର ଭାବେ ସବୁ କଥା ଜାଣିଯିବା ଭଳି ଆଖିରେ ଲୀଳାନିଧି ବାବୁଙ୍କୁ ଚାହିଁ ରହିଲେ। ଘୁଞ୍ଚନ୍ତୁ ଟିକିଏ, ଭଦ୍ରମହିଳାଙ୍କ କୁଣ୍ଠିତ ଦୃଷ୍ଟି ତ୍ରସ୍ତ ଚକିତ ଆଉ ସତର୍କ ହୋଇଉଠିଲା। ଲୀଳାନିଧି ବାବୁ ସିଆଡ଼କୁ ଭୃକ୍ଷେପ ନ କରି ସୁନ୍ଦରୀଟିର ଜାନୁ ଧରି ଦେଲେ ହଲାଇ। ସେ ବିଦ୍ୟୁତ୍ ମାରିଲା ଭଳି ଚମକି ଉଠି ଝରକା ଆଡ଼କୁ ନେପଟି ପଡ଼ିଗଲେ। ନା ନା, ଟିକିଏ ଏପଟକୁ ଘୁଞ୍ଚି ବସ, ମୁଁ ଝରକା ପାଖରେ ବସିବି, ମୋର ମୁଣ୍ଡଟା ଟିକିଏ ଗରମ ହୋଇଯାଇଛି, ବାହାରର ଥଣ୍ଡା ପବନ ଦରକାର। ଲୀଳାନିଧି ବାବୁଙ୍କ କଥାରେ ସେତେବେଳେ କି ଜୋର ଥିଲା କେଜାଣି, ତାଙ୍କର କଣ୍ଠସ୍ୱରରେ କି କର୍ତ୍ତୃତ୍ୱ ଥିଲା କେଜାଣି, ତାଙ୍କର ସମସ୍ତ ମଳିନ ପୋଷାକ ଆଗକୁ ଝୁଙ୍କି ପଡ଼ିଲା ଭଳି ନମ୍ର ଚେହେରା, ଟିକିଏ ବୋକା ବୋକା ସ୍ୱପ୍ନିଳ ଶ୍ରାନ୍ତ କ୍ଳାନ୍ତ ଚାହାଣୀ, ଏସବୁଥିରୁ ସେତେବେଳେ କି ଭୀଷଣ ପୌରୁଷପୂର୍ଣ୍ଣ ବ୍ୟକ୍ତିତ୍ୱ ଫୁଟି ଉଠୁଥିଲା କେଜାଣି। ଭଦ୍ରମହିଳା ସେତିକିରେ ସତକୁ ସତ ଡାହାଣ କଡ଼କୁ ଘୁଞ୍ଚିଗଲେ। ସେତିକି ମାତ୍ର ଜାଗାରେ ଜଣେ ବସିବା ସୁବିଧାଜନକ, କିନ୍ତୁ ସେ ଖୁନ୍ଦାଖୁନ୍ଦି ହୋଇ ସେଠି ବସିଲେ। ତାଙ୍କର ଆଉ କିଛି ସଙ୍କୋଚ ନଥିଲା କି ଭୟ ବି ନଥିଲା। ଲୀଳାନିଧି ବାବୁ ମନ ଭିତରେ ଦୃଢ଼ ହୋଇଯାଇଥିଲେ। ସେ ବର୍ତ୍ତମାନ ସ୍ୱାଧିକାର ପ୍ରମତ୍ତ। ଏହି ଅପରୂପା ଲାବଣ୍ୟମୟୀ ଅସହାୟ ନାରୀଟି ବର୍ତ୍ତମାନ ତାଙ୍କ ପୌରୁଷର କଳ୍ପବଟ ତଳେ ଆଶ୍ରୟ ପ୍ରାପ୍ତା। ସେ ବର୍ତ୍ତମାନ ଏହାର ହର୍ତ୍ତା କର୍ତ୍ତା ଦୈବ ବିଧାତା। ଲୀଳାନିଧି ବାବୁ ଭାବିଲେ, ମୁଁ ଏହାର ପ୍ରଭୁ, ମୁଁ ଏହାର ସ୍ୱାମୀ, ମୁଁ ଏହାର ଭୋକ୍ତା। ଅନ୍ତତଃ ଏହି ଟ୍ରେନରେ ଥିବା ସମୟ ତକ ମୋର ଏହି ଅଧିକାର ମୋତେ କେହି ଦୟାକରି ଦେଇନାହିଁ। ମୁଁ ଏହାକୁ ଆପଣାର ପୌରୁଷ ବଳରେ ଅର୍ଜନ କରିଛି। ଆଜି ଦିନ ଗୋଟାଏ ବେଳୁ ବର୍ତ୍ତମାନ ରାତି ଗୋଟାଏ ଯାଏଁ ମୁଁ ଏହି ରମଣୀଟି ଲାଗି ବହୁ କଷ୍ଟ ସ୍ୱୀକାର କରିଛି। ବହୁ ଯୁଦ୍ଧ ବିଗ୍ରହରେ ରକ୍ତାକ୍ତ କଳେବର ହୋଇ ମୁଁ ବିଜୟ ହାସଲ କରିଛି। ମୁଁ ଏହାକୁ ଲବ୍ଧ କରିଛି। ଏ ରମଣୀ ମୋର ମତ୍ ସଦୃଶ ବୀରଭଜ୍ଞା। ଲୀଳାନିଧି ବାବୁ ପୁଣି ଭାବିଲେ, ମୁଁ ଏହାକୁ ଲଙ୍କାରୁ ଉଦ୍ଧାର କରିଛି। ମୁଁ ଏହାକୁ ପାଞ୍ଚାଳ ରାଜ୍ୟର ସ୍ୱୟଂବରରୁ ଜୟ କରି ଆଣିଛି। ମୁଁ ଏହାକୁ ଆଜମେର ସ୍ୱୟଂବର ସଭାରୁ ଅଶ୍ୱପୃଷ୍ଠରେ ଉଠାଇ ଘେନି ପଳାଇ ଆସିଛି। ଇନ୍ଦ୍ର ସୂର୍ଯ୍ୟାଦି ଦେବତାଙ୍କ ମୁହଁରେ କାଳିବୋଳି ମୁଁ ଏହାକୁ ଭୀଷ୍ମକ ରାଜାର ସ୍ୱୟଂବର ସଭାରୁ ଜୟ କରି ଆଣିଛି। ଘୋର ଅଗ୍ନାଗ୍ନି ବନସ୍ତମ୍ଭ ଭିତରୁ ମୁଁ ଏହାକୁ ସ୍ୱାପଦ ଓ ରାକ୍ଷସ ମୁଖରୁ ରକ୍ଷା କରି ଆଣିଛି। ନୂଆଖାଲିର ଗୁଣ୍ଡାମାନଙ୍କର ହିଂସ୍ର ପାଶବିକ ଲାଳସା ବିହ ମଧ୍ୟରୁ ମୁଁ ଏହାକୁ ଆପଣାର ବିକ୍ରମ ବଳରେ ରକ୍ଷା କରି ଝାମ୍ପି ଆଣିଛି। ଏହି ରମଣୀ ଲଲାମଭୂତା ଲଳିତାଙ୍ଗୀ ଯୌବନାବତୀ ସୁନ୍ଦରୀ ରସବତୀଟିକୁ ମୁଁ ବର୍ତ୍ତମାନ ନିର୍ଦ୍ୱନ୍ଦ୍ୱରେ ଭୋଗ କରିପାରେ। ମୋର ଏହି ପରମ ଐଶ୍ୱର୍ଯ୍ୟମୟ ଅଧିକାର ଲୋଭରେ ରଣ କରିବାକୁ ଏ ମହିମଣ୍ଡଳରେ ବର୍ତ୍ତମାନ ଆଉ କେହି ନାହିଁ। ଅନ୍ତତଃ ଏହି ଟ୍ରେନ୍ର କମରା ଭିତରେ ତ କେହି ନାହିଁ। ଲୀଳାନିଧି ବାବୁ ମନେ ମନେ ସ୍ଥିର କରିନେଲେ ଯେ ଏହି ସୁନ୍ଦରୀଟି ସଙ୍ଗେ ତାଙ୍କର ଯେକୌଣସି ଅଶ୍ଳୀଳ ବ୍ୟବହାର ବର୍ତ୍ତମାନ ସାଧାରଣ ଆଖିରେ ଦୃଶ୍ୟ ହୋଇନପାରେ। ଏ କୋଠରୀର ପ୍ରତ୍ୟେକ ବ୍ୟକ୍ତି ମଧ୍ୟ ସବୁ ବ୍ୟାପାର ଅବଲୋକନ କରି ମନେ ମନେ ଦୃଢ଼ ଧାରଣା ପୋଷଣ କରିନେଇଛନ୍ତି ଯେ ଏ ନାରୀଟି ତାଙ୍କର ବିବାହିତା ପତ୍ନୀ ବ୍ୟତୀତ ଆଉ କେହି ନୁହେଁ। ବିବାହିତା ବାଧ୍ୟ ପ୍ରେମିକ ସ୍ୱାମୀ ବ୍ୟତୀତ କେଉଁ ପୁରୁଷାଧମ ବିନା ଲାଭରେ ଭଲା ଅପର ନାରୀଟି ଲାଗି ଏତେ କଠିନ କଷ୍ଟ ସହ୍ୟ କରିପାରେ। ପୁନଶ୍ଚ ଗୋଟିଏ ନାରୀ ମଧ୍ୟ ଆପଣାର ବିବାହିତ ସ୍ୱାମୀ ବ୍ୟତୀତ ଅପର ପୁରୁଷ ସହିତ ଏଭଳି ଅକୁଣ୍ଠ ପୌରୁଷପୂର୍ଣ୍ଣ ସାହାଯ୍ୟକୁ ନିର୍ଲଜ ଭାବରେ ଗ୍ରହଣ କରିପାରେ। ନୀତି କଥା ଉଠିଲେ ସମାଜର ବା ଜନତାର ମଧ୍ୟ ଗୋଟିଏ ନୈତିକ ମାନଦଣ୍ଡ ଅଛି ଓ ସେ ସେହି ମାନଦଣ୍ଡକୁ ଧରି ବ୍ୟକ୍ତିବିଶେଷଙ୍କର ସାମାଜିକ ତ୍ରୁଟି ବିଚ୍ୟୁତିର ମୂଲ୍ୟ କଳନା କରିବ। ସର୍ବୋପରି ଏଇ ସିଙ୍ଗାଣୀ ନାକି କାଳିଆ ଭୁଆଁ ହୁପିଂ କଫ ପ୍ରପୀଡ଼ିତ କୁଶ୍ଚିତ ଦର୍ଶନ ପିଲା ଦୁଇଟା ହିଁ ଜନତାର ଆଖିରେ ସାକ୍ଷୀ ରୂପେ ଠିଆ ହେବେ। ସମସ୍ତେ ଭାବିବେ, ଏଇ କୁଶ୍ଚିତ ଛୁଆ ଦୁଇଟା ଏଭଳି କୁଶ୍ଚିତ ଦର୍ଶନ ପୁରୁଷ ବ୍ୟତୀତ ଏ ସୁନ୍ଦରୀ ନାରୀଠାରୁ ଜନ୍ମ ହୋଇନପାରନ୍ତି। ଲୀଳାନିଧି ବାବୁ ଭାବିଲେ, ସେ ଯଦି ବର୍ତ୍ତମାନ ତା କାନ୍ଧରେ ତାଙ୍କର ବାହୁଟିକୁ ଯୋଡ଼ାଇ ଧରନ୍ତି, ତାର ମଥାଟିକୁ ନିଜର ଛାତିକୁ ଆଉଜାଇ ଆଣନ୍ତି, ତେବେ ମନ ଭିତରେ ସେ ଯେତେ ବିରକ୍ତ ଆଉ କୁଣ୍ଠିତ ହେଉ ପଛକେ ଏ ପରିସ୍ଥିତିରେ ସେ ଆଦୌ ଚିତ୍କାର କରି ତାଙ୍କ ବିରୁଦ୍ଧରେ ଫେରାଦ ହୋଇପାରିବ ନାହିଁ। ଏପରି ମନେ ମନେ ନିର୍ଦ୍ଧାର୍ଯ୍ୟ କରି ସିଦ୍ଧାନ୍ତ ଆଣିସାରିଲା ପରେ ସେ ସୁନ୍ଦରୀର ସୁନ୍ଦର ଶଙ୍ଖ ଧବଳ ଲଳିତ ଗ୍ରୀବାଟି ଉପରେ ତାଙ୍କର ବାହୁ ଜଡ଼ାଇ ଧରିଲେ ଓ ତାକୁ ନିଜର ଛାତି ଆଡ଼କୁ ଆଉଜାଇ ଆଣିଲେ। ସେ ବିଚାରି କିଛି ଆପତ୍ତି କଲା ନାହିଁ, ତା ପାଟିରୁ କିଛି କଥା ବାହାରିଲା ନାହିଁ, କିନ୍ତୁ ତାର ଆଖି ଦୁଇଟି ଭିତରୁ ସେଇ ଉଜ୍ଜଳ ତାରା ଦୁଇଟି ବଡ଼ ତ୍ରସ୍ତ ହୋଇଉଠିଲେ, ଆକୁଳ ହୋଇଉଠିଲେ। ଯେଉଁ ଉଜ୍ଜଳ ତାରା ଦୁଇଟି ଏପର୍ଯ୍ୟନ୍ତ ଏ ନାରୀଟିର ସମସ୍ତ ଔଜଲ୍ୟ ଶ୍ରୀ ଓ କର୍ତ୍ତୃତ୍ୱମୟୀ ବ୍ୟକ୍ତିତ୍ୱକୁ ପ୍ରଚଣ୍ଡ ଭାବରେ ପ୍ରକାଶ କରୁଥିଲେ ଓ ସତର୍କ ପ୍ରହରୀ ରୂପେ ଜାଗ୍ରତ ରହିଥିଲେ, ସେମାନେ ସତକି ଏତିକିରେ ସମସ୍ତ ଔଜଲ୍ୟ ହରାଇ ବସିଲେ। ନାରୀଟିର ସମସ୍ତ ଶକ୍ତି ମ୍ଳାନ ପଡ଼ିଗଲା। ମଣି ହଜା ଫଣି ଭଳି ସେ ଅବଶ ହୋଇପଡ଼ିଲା। ଅସହାୟ ଭାବେ ସେ ଢଳି ପଡ଼ିଲା ଲୀଳାନିଧି ବାବୁଙ୍କ ଛାତି ଉପରକୁ। ତାର ଆଖି ଦୁଇଟି ଛାଏ ବୁଜି ହୋଇ ଆସିଲା। ସେ ତା ନିଜକୁ ଅସହାୟ ଭାବେ କିମ୍ବା ଦାୟିତ୍ୱହୀନ ଭାବେ ତାଙ୍କ ଉପରକୁ ଢାଳିଦେଲା। ସତେକି ସେ ତାର ଦେହ ପ୍ରାଣ ଓ ମନର ଦାୟିତ୍ୱ ତାଙ୍କ ଉପରେ ଅଜାଡ଼ିଦେଲା, ଲଦିଦେଲା, ଆଉ ତାର କିଛି ପ୍ରତିବାଦ ନାହିଁ। ଅଜଗର ଆଗରେ ନିରୀହ କୁକୁଡ଼ାଟିଏ ଭଳି ସେ ବର୍ତ୍ତମାନ। ଲୀଳାନିଧି ବାବୁ ଆରାମରେ ସୁନ୍ଦରୀଟିର କୋମଳ ସୁବାସିତ କେଶକୁ ଆଘ୍ରାଣ କରି ଲାଗିଲେ ଏବଂ ନିଜର ଛାତିରେ ତା ଦେହର କୋମଳ ଉଷ୍ମତାକୁ ଘେନି ବସିଲେ। ଲୀଳାନିଧି ବାବୁଙ୍କ ଭିତରେ ସେହି ବ୍ୟର୍ଥ ମନୋରଥ ପ୍ରତିହିଂସା ପରାୟଣ ପାଶବିକ ପୌରୁଷଟି ଲୁବ୍ଧ ହୋଇ ଉଠୁଥିଲା। ସୁନ୍ଦରୀଟି ଯେତିକି ମାତ୍ର ଅଙ୍ଗ ତାଙ୍କ ଉପରେ ନ୍ୟସ୍ତ କରିଥିଲା ସେତିକି ମାତ୍ର ଅଙ୍ଗରୁ ଯେମିତି ସେ ତାର ସମଗ୍ର ଦେହ ପ୍ରାଣ ଓ ମନର ସମସ୍ତ ରସ ଶୋଷଣ କରିନେବେ, ସେଥିପାଇଁ ସେ ବ୍ୟାକୁଳ ହୋଇପଡ଼ିଲେ। ତାଙ୍କର ସମସ୍ତ ଉଗ୍ର ଇନ୍ଦ୍ରିୟମାନଙ୍କର ଆକାଂକ୍ଷା ଓ ଆଗ୍ନେୟ ତୃଷ୍ଣାକୁ ସେ କେନ୍ଦ୍ରୀଭୂତ କରୁଥିଲେ ତାଙ୍କ ନିଜ ବକ୍ଷ ଓ କିଛି କିଛି ନାସିକାରେ। ସୁନ୍ଦରୀଟର କେଶ ତାଙ୍କ ନାସିକାକୁ ସ୍ପର୍ଶ କରୁଥିଲା। ଏଇ ନାସା ବାଟେ ସେ ସମସ୍ତ ମଧୁଭଣ୍ଡାର ଶୋଷଣ କରିନେବେ। ପ୍ରତିଟି ଇନ୍ଦ୍ରିୟର ଉଚ୍ଚାଟନକୁ ସେ ଆପଣା ଛାତି ଓ ନାସିକା ଉପରେ କେନ୍ଦ୍ରୀଭୂତ କରି ସୁନ୍ଦରୀଟିକୁ ନିବିଡ଼ ଭାବରେ ଚାପି ଧରିଲେ। ମାତ୍ର ଏ କ'ଣ ହେଲା, ସେଇ ନିବିଡ଼ ଅଜଗରୀ ଆଶ୍ଳେଷ ଭିତରେ ଲୀଳାନିଧି ବାବୁଙ୍କ ଆଖି ପଡ଼ିଗଲା ତାଙ୍କ ମୁହଁରେ। ଠିକ୍ ସେତିକିବେଳେ ହିଁ ଭଦ୍ରମହିଳା ତାଙ୍କ ମୁହଁକୁ ଚାହିଁଦେଲେ। ଦୁହିଁଙ୍କର ଆଖି ଗୋଟାଏ ମୁହୂର୍ତ୍ତରେ ମିଳିଗଲା। ନୀଳାନିଧି ବାବୁଙ୍କ ମନ ଭିତରେ ଗୋଟାଏ ପୂର୍ବ ପରିଚିତ ଦୃଶ୍ୟ ଭାସି ଉଠିଲା। କଲେଜରେ ପଢ଼ୁଥିବା ବେଳେ ଜୁଲୋଜି ବିଭାଗର ଚିଡ଼ିଆଖାନାରେ ପୋଷା ହୋଇଥିବା ଗୋଟିଏ ଅଜଗରକୁ ସନ୍ଧ୍ୟାବେଳେ ସେ ଗୋଟିଏ କୁକୁଡ଼ା ଦାନ କରିଥିଲେ, ଆଉ ଅଜଗର ତାକୁ କିପରି ଖାଇବ ଏହା ଦେଖିବା ଲାଗି ସେ ତାଙ୍କର ବନ୍ଧୁମାନଙ୍କ ସଙ୍ଗେ ସେଠି ନୀରବରେ ଅପେକ୍ଷା କରିଥିଲେ। ଓହୋ, ସେହି ମର୍ମାନ୍ତିକ ଦୃଶ୍ୟ! ଗୋଟାଏ ସ୍ଥିର ଲକ୍ଷ୍ୟ, ଧୀର ଗତି, ହିଂସ କ୍ଷୁଧାର୍ଥ ଅଜଗରର କାଳାନ୍ତକ ବେଷ୍ଟନୀ ଭିତରେ ବିଚରା ସେହି ନିରୁପାୟ ହୀନବଳ ବୁଦ୍ଧିହୀନ କୁକୁଡ଼ାଟି କାକୁସ୍ଥ ନିର୍ବୋଧ ଆଖି ଦୁଇଟିର କରୁଣ ଚାହାଣୀ ଲୀଳାନିଧି ବାବୁଙ୍କୁ ସତେକି କିଏ ଛାଟ ମାରିଲା, କିଏ ସତେକି ତାଙ୍କ ଭିତରୁ ତାଙ୍କୁ ସାସି ଲାଗିଲା। ଆରେ ତୁ ପୁରୁଷ, ପୁରୁଷ କି ତୁ? ଗୋଟେ ନିରାଶ୍ରୟକୁ ଆଶ୍ରୟ ଦେଇ ଗୋଟେ ଅସହାୟ ନାରୀକୁ ସାହାଯ୍ୟ କରି ତୁ ଶେଷରେ ହୀନ ବର୍ବର ଭଳି ତାର ସର୍ବସ୍ୱ ଲୁଣ୍ଠନ କରୁଛୁ। ଧିକ୍ ତୋର ପୌରୁଷକୁ, ଧିକ୍ ତୋର ନିଚ୍ଚତାକୁ, ତୋର ପ୍ରଚଣ୍ଡ ପାଶବିକ କାମନାର ଆସୁରିକ ଆକ୍ରମଣରେ ଯେ ତୋରି ଛାତିରେ ଆର୍ତ୍ତ ହୋଇ ଆଉଜି ପଡ଼ିଛି, ତୁ ତାକୁ ତୋର ବୀରଜନଚ୍ୟୁତ ଦିବ୍ୟ ପୌରୁଷ ଦେଇ ରକ୍ଷା କରିପାରୁନାହୁଁ। ନାରୀ ପାଖରେ ତୁ ବିଜୟ କାମନା କରୁଛୁ, ଏଠି କା ପୁରୁଷ ତୁ? ତୁ ପରା ନାରୀର ମର୍ଯ୍ୟାଦା ରକ୍ଷାକାରୀ ପୁରୁଷ, ତୁ ପରା ନାରୀର ସୌନ୍ଦର୍ଯ୍ୟର ପୂଜାରୀ ପୁରୁଷ, ତୁ ପରା ନାରୀର ପ୍ରେମ ଉପାସକ ପୁରୁଷ, ତୁ ପରା ନାରୀର ସତୀତ୍ୱ ରକ୍ଷାକାରୀ ପୁରୁଷ। ଯେଉଁ ନାରୀଟି ତୋର ଭିତରର ପଶୁ ଆକ୍ରମଣରେ ଭୟବିକଳ ହୋଇ ତୋର ଛାତିକୁ ଆଉଜି ପଡ଼ିଛି, ତୁ ଛାତିରୁ ଛୁରୀ ବାହାର କରି ତାକୁ ହିଁ ମାରିବାକୁ ବସିଛୁ, ଛି ଛି, ଧିକ୍ ତୋର ପୌରୁଷକୁ। ଲୀଳାନିଧି ବାବୁ କ୍ରମେ ଅବଶ ହୋଇପଡ଼ିଲେ, ଶିଥିଳ ହୋଇପଡ଼ିଲେ। ତାଙ୍କ ଦେହରୁ ସମସ୍ତ ପାଶବିକ ଉଷ୍ମତା ବାଷ୍ପ ହୋଇ ଉଡ଼ିଗଲା। ଭଦ୍ରମହିଳା ଆଖି ବୁଜି ତାଙ୍କ ଛାତି ଉପରେ ଆଉଜି ପଡ଼ିଥାନ୍ତି। ଲୀଳାନିଧି ବାବୁ ପୁଣି ସେଇ ସୁନ୍ଦରୀ ନାରୀ ମୁହଁଟିକୁ ଚାହିଁଲେ। ତାଙ୍କର ଛାତି କରୁଣାରେ ଆଉଟି ହୋଇଗଲା। ଆହ, କି ସୁନ୍ଦର ଫୁଲଟିଏ ଭଳି ମୁହଁ, ମୁଁ କୀଟ ନୁହେଁ ଯେ ତାକୁ ଦଂଶନ କରିଯିବି, କି ସୁନ୍ଦର ଚନ୍ଦ୍ର ଭଳି ମୁହଁ, ମୁଁ ରାହୁ ନୁହେଁ ଯେ ତାକୁ ଗିଳି ପକାଇବି। ଲୀଳାନିଧି ବାବୁ ନିର୍ବେଦ ହୋଇ କେବଳ ତାକୁ ହିଁ ଚାହିଁ ରହିଲେ। ତାଙ୍କର ଇନ୍ଦ୍ରିୟମାନେ ଆପଣାର ଉଗ୍ରତା ହରାଇ ବସିଲେ, ସେମାନେ ସ୍ଥିର ହୋଇଯାଇଥିଲେ। ଏକ ଅପୂର୍ବ ଶାନ୍ତି ସମୁଦ୍ରରେ ତାଙ୍କର ହୃଦକମଳ ଫୁଟି ରହିଲା ନିଶ୍ଚଳ ହୋଇ। ତାଙ୍କର ଅନୁଭବ ହେଲା ସତେକି ସେ ଗୋଟିଏ କଳ୍ପବୃକ୍ଷ, ଯାହାର କୌଣସି କଳ୍ପନା ନାହିଁ, ଆଉ ଯାହା ଉପରେ ଲଟେଇ ଯାଇଛି ଗୋଟିଏ ଲଳିତାଙ୍ଗୀ ପୁଷ୍ପାନ୍ୟତା ବନରତିକା। ବିନା କାରଣରେ ସେ ତାକୁ ଆଶ୍ରୟ ଦେବେ, ଶରଣ ଦେବେ, ଛାୟା ଦେବେ। ଲୀଳାନିଧି ବାବୁଙ୍କର ମନ ଯେତିକି ଶାନ୍ତ ଓ କାରୁଣ୍ୟରେ ମଗ୍ନ ହେଲା, ସେ ସେତିକି ଅନିର୍ବଚନୀୟ ଉପଲବ୍ଧିର ସମୁଦ୍ର ଭିତରେ ମୁହାଁ ଯାଉଥିଲେ। ସେ ନିଜର ମୂଳ ସତ୍ତାରେ ଲୀନ ହୋଇଯାଉଥିଲେ, ପୁଣି ସେଥିରୁ ଫିଟି ପଡ଼ୁଥିଲେ। ଏକ ଗୁଣହୀନ ଅବ୍ୟକ୍ତ ଅବସ୍ଥାରେ ହଜି ଯାଉ ଯାଉ ସେ ପୁଣି ଆପଣାକୁ ମିଳିଯାଉଥିଲେ। ସବୁ ରୂପ, ସବୁ ରସ, ସବୁ ଗନ୍ଧ ସ୍ପର୍ଶାଦି ଅନୁଭବଗୁଡ଼ିକୁ ସେ ଆପଣାଠୁ ଅଲଗା କରି ଦେଖିପାରିଲେ। ସମସ୍ତ କାମନା ବାସନା ଓ ସୁଖ ଦୁଃଖାଦି ଅନୁଭୂତିଗୁଡ଼ିକର ସ୍ୱତନ୍ତ୍ରତାକୁ ସେ ଲକ୍ଷ୍ୟ କରିପାରିଲେ। ମାତ୍ର ଏହି ସ୍ୱତନ୍ତ୍ରର ଅନୁଭୂତି ସଙ୍ଗେ ସଙ୍ଗେ ତାଙ୍କର ପୁଣି ବୋଧ ହେଉଥିଲା କିଛି ସ୍ୱତନ୍ତ୍ର ନୁହେଁ, କିଛି ପୃଥକ୍ ନୁହେଁ, ସବୁ ସେଇ ନିଜେ। ଏଇ ଯେ ସୁନ୍ଦରୀ ରମଣୀଟି ତାଙ୍କର ଛାତି ଉପରକୁ ଆଉଜି ଆଖି ବୁଜି ଶୋଇଯାଇଛି, ସେ କିଛି ତାଙ୍କଠାରୁ ପୃଥକ୍ ସତ୍ତା ନୁହେଁ। ସେଇ ନିଜେ ନିଜକୁ ଆକର୍ଷଣ କରିବା ପାଇଁ, ନିଜକୁ ଲୀଳାନିଧି କରିବା ଲାଗି ଏଇ ରୂପଟିକୁ ସୃଷ୍ଟି କରିଛନ୍ତି ଆପଣାର ମୂଳ ସତ୍ତାରୁ। ନିଜକୁ ସ୍ଥିର କେନ୍ଦ୍ରବିନ୍ଦୁ କରି ସେ ନିଜର ପରିଧି ରଚନା କରି ବହୁ ଭାବରେ ନିଜେ ହିଁ ଘୁରୁଛନ୍ତି, ନିଜେ ନିଜକୁ ହିଁ ଆଳତୀ କରୁଛନ୍ତି, ଆପଣଙ୍କୁ ଆପେ ହରାଉଛନ୍ତି, ଆପଣଙ୍କୁ ଆପେ ମିଳୁଛନ୍ତି। ସବୁ ଅଭାବର ଭାବ ସେ ନିଜେ, ଓ ସବୁ କାମନାର କାମ ଓ ସବୁ କାମର କାମନା ବି ସେ ନିଜେ। ମୋଠୁ ଉପରେ ସେ ଆଉ କେହି ନୁହେଁ, ସେ ହେଉଛନ୍ତି ସ୍ୱୟଂ ଲୀଳାନିଧି ବାବୁ। ସେହି ସୁନ୍ଦରୀ ସ୍ତ୍ରୀ ଲୋକଟି ତାର ନୀଳ କଇଁପରି ଆଖି ଦୁଇଟିକୁ ବୁଜି ଲୀଳାନିଧି ବାବୁଙ୍କ ଛାତି ଆଉଜି ଶୋଇଯାଇଛି। ଲୀଳାନିଧି ବାବୁ ସେଇ ମୁହଁଟିକୁ ଦେଖୁ ଦେଖୁ তার সেই সুন্দর কেশযুক্ত মস্তক উপরে আপনার স্নেহসিক্ত অঙ্গুড়ি দিয়ে আউঁশি লাগিলে। ট্রেন সেমতি চালি থাকে, কিন্তু কি কাহক আউঁশুছি? স্বয়ং মায়াধর মায়াকু আউঁশুছন্তি কি? ভাব আউঁশুছি কি ভাষাকু, না নিরাকার আউঁশুছন্তি সাকারকু? শেষ কথা কিন্তু হেলা, লীলানিধি বাবু আপনার লীলা সামগ্রীটি অত্যন্ত গেহ্লাপণরে আউঁশুছন্তি, অথচ এনে ট্রেনটি সেমতি চালি থাকে, ছুক 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 ছুক। শ্রোতা বন্ধু, এইটি শেষ হলা মহাপাত্র নীলমণি সাহুঙ্ক গল্প লীলানিধি বাবু ও গোটিয়ে নারী। রহিলু, নমস্কার।